କହିଛନ୍
ମୁଁ ଜିତେନ୍ଦ୍ର ଛାତ୍ରପତି କହୁଛି ଆଦିତ୍ୟ ନଗରରୁ ଆମର ଲାଟିନ୍ ନାହିଁ ଲାଟିନ୍ ଯଦି ଜଗେଇ ଦେବେ ଆମେ ତାହେଲେ ଖୁସି ହବୁ ଧନ୍ୟବାଦ
ଯା ଏଥର ପଳା।